ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। 18 ବିଧାନସଭା ମୌସୁମୀ ଅଧିବେଶନ। ଅଧିବେଶନ ପୂର୍ବରୁ ବିଜେଡି ବିଧାୟକ ଦଳ ବୈଠକ। 17 ଅପରାହ୍ନ 5ଟାରେ ବିଧାୟକ ଦଳ ବୈଠକ ଡାକରା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ହାଉସିଂ ମିଶନର ପ୍ରଥମ ବୈଠକ। ବୈଠକ ପରେ ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରତାପ ଦେବଙ୍କ ସୂଚନା, ସହରାଞ୍ଚଳରେ ଗରିବ ଓ ବସ୍ତିବାସିନ୍ଦାଙ୍କୁ ମିଳିବ ସୁଲଭ ଘର। ମୋଦିଙ୍କ ଜୀବନୀ ଉପରେ ଲିଖିତ 4 ପୁସ୍ତକ ଉନ୍ମୋଚିତ। ସୂଚନା ଦେଲେ ଓଜେଇଇ କର୍ତ୍ତୃପକ୍ଷ, 3 ପୁସ୍ତକ ମୋଦିଙ୍କ ଦ୍ୱାରା ଲେଖାଯାଇଛି। ମୋଦିଙ୍କ ଜୀବନୀ ପୁସ୍ତକ ମୋଦି କମନ ମ୍ୟାନ ପିଏମ୍ ଲୋକାର୍ପିତ। ଉତ୍ତର ଭାରତରେ ଭୂକମ୍ପ ଝଟକା, ଦିଲ୍ଲୀ, ଶ୍ରୀନଗର, ପଞ୍ଜାବ ଓ ଚଣ୍ଡିଗଡ଼ ଠାରେ ଭୂକମ୍ପ। ପାକିସ୍ତାନ ଆଫଗାନିସ୍ତାନରେ ବି ଝଟକାର ଅନୁଭୂତ। ଉତ୍ତର ଆଫଗାନିସ୍ତାନ ସୀମା ଭୂକମ୍ପର କେନ୍ଦ୍ରସ୍ଥଳ, ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା 6.1। ରାଜ୍ୟ ଆନ୍ତଃ ସ୍କୁଲ ଟେବୁଲ ଟେନିସ୍ ମ୍ୟାଚ୍ ଅଗଷ୍ଟ 21 ବାରବାଟୀ ଠାରେ ଖେଳାଯିବ। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ରଖନ୍ତୁ। ଧନ୍ୟବାଦ।